ଆଉ ହ୍ୟାଲୋ, ମୁଁ ବିପିନ ଦେହ ରାଉତ। ଆଉ ଆମର ଏଠି ଅସୁବିଧା ହଉଛି, ୱାର୍ଡ ନମ୍ବର 37 ଆଜ୍ଞା ଐତିନାଥ ବସ୍ତି। ଆଉ ଆମର ଏଠି ଅସୁବିଧା ହଉଛି ଯାହାଫଳରେ କି ଅଳିଆ ଆବର୍ଜନା ଠୁ ଭଲ ଭାବରେ ସଫା ହେଇପାରୁ ନାହିଁ। ଆଉ ଏଠି ଅଳିଆ ଗାଡି ଆସିପାରୁ ନାହିଁ, ଯାହାଫଳରେ କି ଆମର ଏଠି ଲୋକମାନଙ୍କୁ ବହୁତ ଅସୁବିଧା ହଉଛି। ଆଉ ସେଥିପାଇଁକା ଆଉ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଗୋଟେ ଆମର ଅଳିଆ ଆବର୍ଜନା ସୁବିଧା କରାଯାଉ, ଆଉ କଲେ ସେଥିପାଇଁ ଆମର ଭଲ ହବ।